अच्छा, बहुत ही सुंदर गीता टी डबिंग है, बहुत ही स्मूथ और बहुत ही सुंदर कंपोजिशन। बहुत बहुत धन्यवाद देवी स्काई टच म्यूजिक जहाँ का मत सुजोग मिलला। बहुत बहुत धन्यवाद देवी म्यूजिक डायरेक्टर एस एस प्रसाद भाई को, ये सुंदर म्यूजिक कर लिरिसिस्ट शिवन स्वाई भाई को, आशा कुछ आम यूथ जिते अच्छा गीत बहुत ही ब्यूटीफुल सॉन्ग दे विल लिसन द सॉन्ग दे विल एंजॉय होप। आउ आम एंटायर टीम को मत स्पेशली सब म्यूजिक डायरेक्टर जितने नुआ बाहर आपण प्रेम आशीर्वाद दरकार। बहुत सुंदर गीत कर ଶୁଣନ୍ତୁ ଆଉ ଏନ୍ଜୟ କରନ୍ତୁ।
ଏହି ଗୀତଟିକୁ ଲେଖିଛି ମୁଁ, ଆଶା କରୁଛି ଏ ଗୀତଟି ନିଶ୍ଚିତ ଭାବରେ ଆପଣମାନଙ୍କୁ ଭଲ ଲାଗିବ। ଯେମିତି ବୋତଲ ଭାଙ୍ଗିବି କରି ତୋ ଦୁଆରେ ମୋ ଗୀତକୁ ଭଲ ପାଇବା ଦେଇଥିଲେ, ଯେମିତି ଫେରି ଆସ ତମେ ଗୀତକୁ ଭଲ ପାଇବା ଦେଇଥିଲେ, ଏହି ଗୀତକୁ ମଧ୍ୟ ସେମିତି ଭଲ ପାଇବା ଦିଅନ୍ତୁ।
କିଛି ଲୁହା ଝରିଥିଲା ଖୁସିରେ ତତେ ପାଇଗଲା ପରେ, ବାକି ଲୁହା ଝରେ ଆଜି ଦୁଃଖରେ ତୁ ଚାଲିଗଲା ପରେ। କିଛି ଲୁହା ଝରିଥିଲା ଖୁସିରେ ତତେ ପାଇଗଲା ପରେ, ବାକି ଲୁହା ଝରେ ଆଜି ଦୁଃଖରେ ତୁ ଚାଲିଗଲା ପରେ। ନୀରବ ରହିଛି ହୃଦୟ ଲୋ ମୋର ନିଗାଡ଼ି ଦଉଛି ଆଖିଲୁ ହମର, ତତେଲ ଦେଖୁଛି ଖାଲି ସେ ଲୁହ ଭିତରେ। କିଛି ଲୁହା ଝରିଥିଲା ଖୁସି ତତେ ପାଇଗଲା ପରେ, ବାକି ଲୁହା ଝରେ ଆଜି ଦୁଃଖରେ ତୁ ଚାଲିଗଲା ପରେ। ଫେରିବୁ କି ନାହିଁ ଜାଣିନି ମୁଁ ପ୍ରିୟା, ତଥାପି ରହିବି ଚାହିଁ ଜୀବନ ସାରା। ଗୋଟିଏ ପ୍ରେମକୁ ଯୁଗଟେ ନିଅଣ୍ଟ, କେମିତି ଦବୁଲ ଆଉ କାହାକୁ ଧରା। ଫେରିବୁ କି ନାହିଁ ଜାଣିନି ମୁଁ ପ୍ରିୟା, ତଥାପି ରହିବି ଚାହିଁ ଜୀବନ ସାରା। ଗୋଟିଏ ପ୍ରେମକୁ ଯୁଗଟେ ନିଅଣ୍ଟ, କେମିତି ଦବୁଲ ଆଉ କାହାକୁ ଧରା। ଇଚ୍ଛା ମୋ ହଉଛି ନିଘୋଡ ନିଦରେ ସବୁଦିନ ପାଇଁ ଶୋଇ ଯାଆନ୍ତି ରେ। ତତେଲ ଅପେକ୍ଷା କରି ସବୁ ଜନମରେ, କିଛି ଲୁହ ଝରିଥିଲା ଖୁସିରେ ତତେ ପାଇଗଲା ପରେ, ବାକି ଲୁହ ଝରେ ଆଜି ଦୁଃଖରେ ତୁ ଚାଲିଗଲା ପରେ। ଫେରି ଯଦି ହୁଏ ସେ ପିଲା ଦିନକୁ, ଦୂରେଇ ରୁହ ଠାରୁ ନିଜକୁ ଆଉ ଥରେ ଗଢ଼ି ମୁଁ ତୋଳନ୍ତି ଜୀବନରେ ପ୍ରେମ ନ କରିବାକୁ ଫେରି ଯଦି ହୁଏ ସେ ପିଲାଦିନକୁ ଦୂରେଇ ରୁହନ୍ତି ମୁଁ ପ୍ରେମ ଠାରୁ ନିଜକୁ ଆଉ ଥରେ ଗଢ଼ି ମୁଁ ତୋଳନ୍ତି ଜୀବନରେ ପ୍ରେମ ନ କରିବାକୁ ନିରୀହ ପ୍ରାଣରେ ନିଶ୍ୱାସର ଭାର ଚାପି ଚାପି ନିଏ ଜୀବନକୁ ମୋର ତୋ ପ୍ରେମ ବଞ୍ଚିବାକୁ ଦେଲାନି ଶାନ୍ତିରେ ଓ